ॐ नमो भगवते वासुदेवाय ॐ नमो भगवते वासुदेवाय भागवतम दशमस्कंध पंचमाध्याय सौमल्य गिरो विप्रा सौमल्य गिरो विप्रा सूतमागतवंदिना
विशेष राजवंशर इतिभूत कीर्तनकारी बंदिन उपस्थित विषय वर्णनाकारी गायक गायकगण च ओ जगु कीर्तन कले मेधु मीनाद चला वेद्य भेरी दुंदुभय दुंदुवी मुहु निरंतर ब्राह्मण मैंने समग्र वातावरण पवित्र करी मंगलमय वैदिक मंत्र पाठ कले सूत व पौराणिक इतिवृत्ति कथक मागध राजवंशर इतिवृत्ति कीर्तनकारी बंदी का उपस्थित विषय वर्णना करी एवं गायक मैंने दबा आदि कीर्तन कले से भेरी एवं दुंदुभी निर्धारित है सब कौन सी भावक नहीं परवर्त स्वतर मध्य नहीं तापर स्वतर अच्छे तो आम ए विषय किसी कही परस्पर पाठ करवा तेणु ये जो दशम स्कंद पंचम अध्याय ये हूँ नंद महाराज और वसुदेव मेला यही अध्याय नंद महाराज और वसुदेव ये कि दुई भाई पिताए माता अलग अलग तेणु से दुई भाई मेला विषय वर्णना करशेष भाव में पंचम अध्याय नंद उत्सव भगवान आविर्भाव पर नंद महाराज आनंद उत्सव नंद उत्सव कह नंद उत्सव पंचम अध्याय वर्णना कर नंद आनंद नंद की आनंद कहो जय कनिका लाल नंद उत्सव साधारणत विभिन्न भाव आम जो पर्व कथा हुए नंद उत्सव समय बहुत सुंदर भाव में गीत परेषण कराए नृत्य गीत सब कराए ये भगवान कथा कीर्तन समय सब कराए आज जो भगवान स्वयं आविर्भाव होते कौन हो चिंता करते पिस्थित भगवान स्वयं आसु भगवान जो आसबाद नंद महाराज बहुत आनंद सब दान धर्म सब करके अपूर्व सब वर्णना करें स्नान शुचाभ्या संस्कार तपस्या शुद्धि दान संतुष्ट द्रव्याण आत्मा गत ଶ୍ଳୋକରେ ଗତକାଲି ପାଠ କରାଯାଇଥିଲ। ତେଣୁ ଇଏ ହେଉଛି ଶୁଦ୍ଧି କ୍ରିୟା। ଆମେ ଜାଣିଛେ ଆମେ କେମିତି ସଫା ହେଉଛେ, ସାବୁନ ଫାବୁନ ଲଗେଇ ସାମ୍ପୁ ଲଗେଇଦେଲେ ଆମେ ଭାବୁଛେ ସଫା ହେଇଗଲା। ଆମର ପ୍ରଧାନମନ୍ତ୍ରୀ ମଧ୍ୟ ସେ ମଧ୍ୟ ମହାତ୍ମା ଗାନ୍ଧୀଙ୍କର କେତେ ଲଣ୍ଡନରେ ଲଣ୍ଡନରେ କେବେ ତାଙ୍କର ଯେଉଁ 150 ବର୍ଷ କିନ୍ତୁ ଲକ୍ଷ୍ୟ 1879ରୁ 1919ରେ ଯାହା ହେଉ ଦେଶକୁ ସଫା କରିବା ପାଇଁ ସେ ଯୋଜନା ବା ସେ ଆହ୍ୱାନ ଦେଇଛନ୍ତି ଏବଂ ସେ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆପଣମାନେ ଦେଖୁଥିବେ ସଫା କାର୍ଯ୍ୟ ସବୁ ଚାଲିଛି। ଇଏ ହେଉଛି ବାହ୍ୟ ସଫା। ଅନ୍ତର ସଫା କେମିତି ହେବ? ଆମ ଶିଶୁ ଗୌରବ ସେ ମହାରାଜ କହନ୍ତି ଅନ୍ତର ଭିତର ସଫା କରିବା ପାଇଁ ଆମର କୌଣସି ସେମିତି ବସ୍ତୁ ନାହିଁ। ଅନ୍ତର ପକ୍ଷେ ଭୌତିକ ଯେତେ ଜ୍ଞାନ ଅଛି ଏ ଦ୍ୱାରା ଆମେ ଯେଉଁ ଆମର ଭିତରେ ଯେଉଁ ମହିଳା ଅଛି ତାକୁ ସଫା କରିବା ପାଇଁ ଆମେ ଜାଣିନୁ ତାର ଉପାୟ। ତେଣୁ ସବୁ ଜିନିଷର ଶୁଦ୍ଧି ହେବା ପାଇଁ ସବୁ ଜିନିଷ ପବିତ୍ର କରିବା ପାଇଁ ତାର ପ୍ରୋସେସ୍ ରହିଛି ବା ଉପାୟ ରହିଛି। ଗତ ଶ୍ଳୋକରେ ସେଟା ବର୍ଣ୍ଣନା କରାଯାଇଛି କାଳିନା ସ୍ନାନ ଶୌଚାଭ୍ୟାମ। କାଳ ଦ୍ୱାରା ମଧ୍ୟ କାଳ ଯେଉଁ ସମୟ ରହିଛି ସମୟ ମଧ୍ୟ ସବୁକିଛି ପବିତ୍ର ହୋଇଯାଏ ସମୟ ଦ୍ୱାରା। ସ୍ନାନ ଦ୍ୱାରା ଆମେ ଯେଉଁ ସ୍ନାନ କରୁଛେ ବିଭିନ୍ନ ସାବୁନ ସାମ୍ପୁ ସବୁ ଲଗେଇକି ସ୍ନାନ କରୁଛେ ଆ ଦ୍ୱାରା ଆମର ଶରୀରର ମହିଳାଟା ଦୂର ହେଉଛି। ସ୍ନାନ ଶୌଚାଭ୍ୟାମ ଯେଉଁ ଯାଉଛେ ଆମେ ବିଭିନ୍ନ ଲୋକ ସଂଖ୍ୟା ଇତ୍ୟାଦି ସେ ଯାଉଛେ ତା ପାଇଁ ଶୌଚ ହେଉଛେ ଏ ଶୌଚ ଦ୍ୱାରା ଆମେ ପବିତ୍ର ହେଉଛେ। ତେଣୁଟା ଆମେ ସଂସ୍କାରୀ ଆମର ହୃଦୟ କେମିତି ଶୁଦ୍ଧ ହେବ ନା ସଂସ୍କାର ଦ୍ୱାରା। ଗୋପାଳ ମହାରାଜ କୁହନ୍ତି ଏଇ କଥା ବି ସବୁବେଳେ ଅନ୍ୟ ସମୟରେ ସେ ତାଙ୍କର ପ୍ରବଚନରେ କଥାରେ କୁହନ୍ତି ପ୍ରଭୁପାଦ କୋଟ ବୋଲି ଗୋଟେ ବହି ଅଛି। ପ୍ରଭୁପାଦ ମହାରାଜ ଯେଉଁ ବିଭିନ୍ନ ପ୍ରବଚନରେ ଯେଉଁ ବିଭିନ୍ନ ସବୁ ଶ୍ଳୋକକୁ ଉଦ୍ଧାର କରନ୍ତି ତାକୁ ନେଇକି ଗୋଟେ ବହି ହେଇଛି ପ୍ରଭୁପାଦ କୋଟ୍ସ ତାହେଲେ ଆପଣ ଦେଖିବେ ଏସବୁ ଶ୍ଳୋକ ସବୁ ରହିଛି। ପ୍ରଭୁପାଦ ମହାରାଜ ସବୁବେଳେ କହନ୍ତି ଯେ ସଂସ୍କାର ଯେଉଁମାନେ ଜନ୍ମ ହେଉଛନ୍ତି ସେମାନେ ଜନ୍ମନା ଜାୟତେ ଶୂଦ୍ର। ଯେତେବେଳେ ଜଣେ ସନ୍ତାନ ଗାତ ହେଉଛି ସେ ଯେତେ ଉଚ୍ଚ କୋଳରେ ଜନ୍ମ ହୁଅନ୍ତୁ ନା କାହିଁକି ସେମାନେ ମନୁଷ୍ୟଙ୍କ ସବୁ କୁହାଯାଉଛି ଜନ୍ମନା ଜାୟତେ ଶୂଦ୍ର। ଜନ୍ମ ହେଲା ମାନେ ସେମାନେ ଶୂଦ୍ର ସ୍ତରରେ ଅଛନ୍ତି। ଶୂଦ୍ର ସ୍ତରରେ ବି ତମ ଗୁଣର ପ୍ରାଦୁର୍ଭାବ ତାଙ୍କ ପାଖରେ ରହିଛି ଶୂଦ୍ର ଜନ୍ମନା ଜାୟତେ ଶୂଦ୍ର। ସଂସ୍କାର ଭାବେ ଦ୍ୱିତୀୟ ଦ୍ୱିଜଟାରେ ଦ୍ୱିତୀୟ ଜନ୍ମ ଆମର ପ୍ରଥମ ଜନ୍ମ ହେଉଛି ପିତାମାତାଙ୍କ ପାଖରୁ କିନ୍ତୁ ଆମର ଦ୍ୱିତୀୟ ଜନ୍ମ ହେଉଛି ଗୁରୁଦେବ ଆମକୁ ଦ୍ୱିତୀୟ ଜନ୍ମ ସଂସ୍କାର ସଂସ୍କାର ବିଭିନ୍ନ ଦଶମୀରେ ସଂସ୍କାର ରହିଛି। ଏ ଯେଉଁ ସଂସ୍କାର ଦ୍ୱାରା ଯେଉଁମାନେ ସଂସ୍କାର ପ୍ରାପ୍ତ ହେଉଛନ୍ତି ସେମାନଙ୍କୁ ଦ୍ୱିଜ ବୋଲି କୁହାଯାଉଛି ସେମାନେ ଦ୍ୱିତୀୟ ଜନ୍ମ ପ୍ରାପ୍ତ ହେଉଛନ୍ତି। ସଂସ୍କାର ପ୍ରାପ୍ତ ହେଲେ କ'ଣ ହେବ ନା ବେଦ ପାଠ ସେମାନେ ବେଦ ପାଠ କରିବା ପାଇଁ ସେମାନେ ଯୋଗ୍ୟ ହେବେ। ବେଦ ସମସ୍ତେ ଅଧ୍ୟୟନ କରିପାରିବେ ନାହିଁ ଯଦିଓ ବହି ରହିଛି ମାର୍କେଟରେ ଆଣିକି କିଣିକି ପଢ଼ାଇ ପାରିବେ କିନ୍ତୁ ତାର ଯୋଗ୍ୟତା କ'ଣ ନା ଜଣେ ନିଶ୍ଚିତ ଅନ୍ତତଃ ପକ୍ଷେ ସେ ଦ୍ୱିଜ ହୋଇଥିବ ସଂସ୍କାର ଗ୍ରହଣ କରିଥିବ ଗୁରୁଦେବଙ୍କର ପାଖରେ ଆଶ୍ରିତ ହୋଇଥିବ ତାହେଲେ ସେ ବେଦ ପାଠ କରିବା ପାଇଁ ଯୋଗ୍ୟ ହେବେ। ବେଦ ପାଠ ବେଦ ପଢ଼ିଲେ କ'ଣ ହେବ ନା ସେମାନଙ୍କୁ ବିପ୍ର ବୋଲି କୁହାଯିବ ଯେଉଁମାନେ ବିପ୍ର କେଉଁମାନେ ନା ଯେଉଁମାନେ ବେଦ ପାଠ କରୁଛନ୍ତି ଏଠି କୁହାଗଲା ସୌମଙ୍ଗଲ୍ୟ ବୀର ବିପ୍ରାହା ଏଇ ବିପ୍ରମାନେ ବହୁ ବଚନ ବିପ୍ରା ବୋଲି କୁହାଯାଉଛି ଯେଉଁମାନେ ବେଦ ଅଧ୍ୟୟନ କରିଛନ୍ତି ହରିବେଦ ସମ ବେଦ ଯଜୁର୍ବେଦ ଅଥର୍ ବେଦ ଏବଂ ଇତିହାସ ପୁରାଣ ପଞ୍ଚମ ବେଦ ଉଚ୍ଚତି ସାଧାରଣତଃ ବେଦ ପେଦ ଚାରୋଟି ବେଦକୁ ଲୋକମାନେ ବୁଝନ୍ତି କିନ୍ତୁ ଏଇ ଯେଉଁ ଇତିହାସ ଯେଉଁ ରହିଛି ମହାଭାରତ ଇତ୍ୟାଦି
বা আমার যে বিভিন্ন প্রকার অন্যান্য ইতিহাস বর্ণনা করা যাইছি, মহাভারতের ইতিহাস রয়েছে এবং পুরাণ 18টি পুরাণ রয়েছে এবং বিভিন্ন প্রকার উপপুরাণ রয়েছে, এসব মধ্যে ভাগবত বর্ণনা করা ইতিহাস পুরাণ পঞ্চম বেদ উচ্চতে তাকে মধ্যে বেদ কুয়া পঞ্চম বেদ বলে কুয়া। তেমন এই যে বেদ যে অধ্যয়ন করতে সে বিপ্রা অন্তত বেদ হচ্ছে প্রকৃত যে গাইড প্রকৃত আমার নির্দেশকারী হচ্ছে প্রকৃত বেদ। বেদর অর্থ হচ্ছে কম না জ্ঞান, প্রকৃত জ্ঞান বেদের পাইবা। সেই ব্যাসদেব সমস্ত বেদ রচনা করে সারা পরে অন্তিমে বেদান্ত রচনা কলে। বেদান্তর অর্থ হচ্ছে বেদর জ্ঞানর যে অন্ত হচ্ছে সেটা হচ্ছে বেদান্ত। কৌশি ভৌতিক জ্ঞানী যেত বিজ্ঞানী হতু যেতে জ্ঞানী ব্যক্তি হতু না কী সে কেহি কেপারে না যে ইয়ে হচ্ছে আমার জ্ঞানর অন্ত হয়ে সরিগাল আর অন্য কিছু জ্ঞান না। যেতবে জ্ঞানী ব্যক্তি ভৌতিক স্তরের রুহত না কী কেহি কেপারে আমার যে কি কে আইনস্টাইন না কি তা না সে কে মু এই জ্ঞানর বেড়াভূমি কত খণ্ড সামুকা খণ্ড মাত্র প্রাপ্ত হয়েছি। আইনস্টাইন এত বড় বৈজ্ঞানিক সে একটা কিন্তু কে জ্ঞানী ব্যক্তি যেতে বিজ্ঞানী ব্যক্তি হুম না কী কে কেপারে না যে মু এটা হচ্ছে অন্তিম জ্ঞান আপার কিছু জ্ঞান নাই কিন্তু ভগবান কেপারে কারণ সমস্ত জ্ঞান আমি আমি যেত জ্ঞানী ব্যক্তি হুম না কিন্তু তাঁর জ্ঞান কেউ আসছে ভগবান পাখ আসছে। ভগবদ্গীতা পঞ্চদশ অধ্যায় পনেরো শ্লোকে ভগবান কৌশল সর্বসচ্চাহম হৃদি সন্নিবিষ্ট মত স্মৃতি জ্ঞান অপোহরম চ বেদেশ্চ সর্বৈর অহমেব বেদ্যো বেদান্তকৃৎ বেদ বিধেয় বচাহম। ভগবান সমস্ত হৃদয় রয়েছেন সর্বসচ্চাহম হৃদি সন্নিবিষ্ট এবং সমস্ত যে জ্ঞান আসুচি যে স্মৃতি আসুচি যে বিস্মৃতি আসুচি এ তিনোটি জিনিস ভগবান আসছে মত স্মৃতি জ্ঞান অপোহরম চ এবং বেদেশ সর্বৈর অহমেব বেদ্যো যে প্রকৃতির বেদবি সে জানি বেদর প্রকৃত বাস্তব বস্তু কি ভগবান কৃষ্ণ ভগবদ্গীতার ভগবান স্বয়ং কৌশল মু হচ্ছে বেদ জ্ঞাত বস্তু বেদেশ সর্বৈর অহমেব বেদ্যো। অন্য পক্ষে আমি কহিবা যে বেদ অধ্যয়ন করছেন যে বিপ্রা এটি যে কুয়া যায় যে বিপ্রা যে বেদ অধ্যয়ন করছেন কিন্তু বেদর যে বিষয়বস্তু প্রকৃত বিষয়বস্তু যে ভগবান কৃষ্ণকে জানি না সে বেদবিত নুহতি ভগবদ্গীতার ভগবান কৌশল জামিমান পুষ্পিতান বাচন প্রবদন্তি অভিপস্থিতা বেদবাদরতা পার্থ নান্যদ স্থিতিবাদিন সে হয়তো বেদ অধ্যয়ন করতে পারেন কিন্তু বেদর প্রকৃত অর্থকে সে বুঝি না কেউ যে বেদর কর্মকাণ্ডে ধারা প্রতি আকৃষ্ট হন জামিমান পুষ্পিতান বাচন বহু সুন্দর সুন্দর কথা রয়েছে বেদরে স্বর্গর বিষয়ে বর্ণনা করা যাচ্ছে স্বর্গর ঐশ্বর্য স্বর্গর যেতে প্রকার ভোগ সামগ্রী সব রয়েছে সে বিষয়ে বর্ণনা করা যাচ্ছে সেতবে যে বেদ অধ্যয়নকারী বিপ্রা সে তা প্রতি আকৃষ্ট হয়ে যাচ্ছেন তেমনি সে কুছেন ইয়ে হচ্ছে বেদর মুখ্য বস্তু ইয়ে হচ্ছে বেদর প্রকৃত সার হচ্ছে এটা যা মীমাংসান বাচন কিন্তু সে প্রবলতি অভিপস্থিতা সে প্রকৃত বিদ্বান ব্যক্তি নুহতি জ্ঞানীমাংসান বাচন প্রবলতি বেদবাদ তা পার্থ যদিও সে বেদবি কিন্তু সে বেদ অধ্যয়ন করছেন কিন্তু সে বেদবিত নুহতি সে বেদবাদ বেদ জাগছেন শ্লোক উদ্ধার করি নান্যদ স্থিতি বাদিন সে বেদর এই কর্মকাণ্ড ধারা ঠিক অধিক কিছু অধিক না আছে উন্নত সত্য কিছু না এই প্রসঙ্গে শ্রী শ্রীমৎ গৌরব গোস্বামী মহারাজ কথা কম কাশ্যপ জগতের लंडन रे
जय श्री गोविंदाय श्री कृष्ण राम श्री जगन्नाथ बलदेव सुभद्रा की
पाश्चात्य जगत रे आम भावे जे पाश्चात्य जगत लोक मैंने बहुत उन्नत साधारण शकड़ अनुसार लोक ये कह प्रभा महाराज कहते प्रकृत से सभ्यता नुह प्रकृत सिविलाइजेशन जहाँ कह जाए सभ्यता भी आगे से बहुत सभ्य बहुत उन्नत से प्रकृत उन्नति नुह प्रभा महाराज ध्यान दिखती पाश्चात्य जगत जानते बहुत स्काई स्क्रैपर बिल्डिंग रही बहुत उचा उचा प्रासाद सब रही शहे माला एम सब रही बहुत उचा उचा କଥା ସବୁ ରହିଛି କିନ୍ତୁ ବା ସେମାନେ ବହୁତ ସୁନ୍ଦର ଭାବରେ ନୂଆ ନୂଆ ସବୁ ଭେହିକିଲ୍ କାର୍ ସବୁ ବାହାର କରିଛନ୍ତି ମର୍ସିଡ଼ିଜ୍ ଇତ୍ୟାଦି ବିଭିନ୍ନ ପ୍ରକାର କାର୍ ସବୁ ରହିଛି ବହୁତ କଷ୍ଟଲି କାର୍ ଆମର ଭୁବନେଶ୍ୱର ମଧ୍ୟ ଆସିଲାଣି 25 ଲକ୍ଷ 50 ଲକ୍ଷ କିନ୍ତୁ କାର୍ ବାହାର ସବୁ ରହିଛି ଏଇଟା ଯେମିତି ଆମେ ଉନ୍ନତି ଭାବେ ଭାବିବା ବାପା ମହାରାଜ କହୁଛନ୍ତି କୁକୁରଟେ ତାର ଚାରିଗୋଡ଼ ଦେଉଛି ଆଉ ଆମେ ବହୁତ ସୁନ୍ଦର ବହୁତ କଷ୍ଟଲି କାର୍ କରିକି ତାହେଲେ ଯାଉଛୁ ତା କଥା କ'ଣ କହିବି ତେଣୁ ଏଇଟା ପ୍ରକୃତ ଉନ୍ନତି ନୁହଁ ଏଇଟା ପ୍ରକୃତ ସଭ୍ୟତା ନୁହଁ ପ୍ରକୃତ ସଭ୍ୟତା ହେଉଛି କିଏ କେତେ ସତଗୁଣରେ କେତେ କିଏ ଉନ୍ନତି କରୁଛନ୍ତି ଶାସ୍ତ୍ର ଜ୍ଞାନ କେଉଁମାନଙ୍କର ଅଛି ଶାସ୍ତ୍ର ଅନୁସାରେ କେଉଁମାନେ ପରିଚାଳିତ ହେଉଛନ୍ତି ସିଏ ହେଉଛି ପ୍ରକୃତ ସଭ୍ୟତା ତେଣୁ ପାଶ୍ଚାତ୍ୟ ଯେଉଁ ସଭ୍ୟତା ପ୍ରକୃତରେ ସେଇଟା ପ୍ରକୃତ ସଭ୍ୟତା ନୁହେଁ ତେଣୁ ପାଶ୍ଚାତ୍ୟ ଜଗତରେ ତାଙ୍କର ଉପଭୋଗ ବହୁତ ଉପଭୋଗର ସାମଗ୍ରୀ ରହିଛି ତାଙ୍କର ସବୁ ରହିଛି ନ୍ୟୁଡ୍ କ୍ଲବ୍ ସବୁ ରହିଛି ଉଲଗ୍ ନେଇକି ସବୁ ସେଠି ଯାଆନ୍ତି ସେମାନେ ପୁରୁଷ ସ୍ତ୍ରୀ ସମସ୍ତେ ଉଲଗ୍ ନେଇକି ଯାଆନ୍ତି ଉପଭୋଗ ସବୁ କରନ୍ତି ସେଠି ନ୍ୟୁଡ୍ କ୍ଲବ୍ ସବୁ ରହିଛି ଥରେ ଆମର ଭାରତବର୍ଷ ଜଣେ ଏଇ ବେଦବିତ୍ କଥା କହୁଛି ଚତୁର୍ବେଦୀ ଚାରି ବେଦ ସେ ଅଧ୍ୟୟନ କରିଛନ୍ତି ତାଙ୍କ ନାଁ ଚତୁର୍ବେଦୀ ସେ ଯାଇଥିଲେ ତେଣୁ ନ୍ୟୁଡ୍ କ୍ଲବ୍ର ଯେ ମୁଖ୍ୟ ପ୍ରେସିଡେଣ୍ଟ ସେ ତାଙ୍କୁ କହିଲା ଅନ୍ତତଃ ପକ୍ଷେ ଆମେ ତ ଏଇ ବୈଦିକ ଶାସ୍ତ୍ର କିଛି ଜ୍ଞାନ ଜାଣିନେ ତେଣୁ ଭାରତବର୍ଷରୁ ଜଣେ ଜ୍ଞାନୀ ବ୍ୟକ୍ତି ଆସିଛନ୍ତି ତେଣୁ ଆମେ ତାଙ୍କୁ ଯଦି ଡାକିବା ସେମାନେ ଆମକୁ କିଛି ଜ୍ଞାନ ଉପଦେଶ ଦେବେ ଆମେ କିଛି ନୂଆ ଜ୍ଞାନ ତଥ୍ୟ କିଛି ପାଇବା ତେଣୁ ସେ ତାଙ୍କୁ ଇନ୍ଭାଇଟେସନ୍ କଲେ ନିମନ୍ତ୍ରଣ କଲେ ତେଣୁ ଇଏ ଯେଉଁ ଚତୁର୍ବେଦୀ ଜଣଙ୍କ ବ୍ୟକ୍ତି ବହୁତ ଶାସ୍ତ୍ର ଜ୍ଞାନ ଅଛି ବେଦ ଅଧ୍ୟୟନ କରିଛନ୍ତି ତେଣୁ ସେ ଚିନ୍ତା କଲେ ଆମକୁ ଗୋଟେ ନ୍ୟୁଡ୍ କ୍ଲବ୍ରୁ ଇନ୍ଭାଇଟେସନ୍ ଆସିଛି ଯେଉଁଠି ସବୁ ମେମ୍ବରମାନେ କୁଲବ୍ ନେଇକି ଯାଉଛନ୍ତି ତେଣୁ ଆମେ କେମିତି ଗୁରୁତ୍ୱପୂର୍ଣ୍ଣ କେମିତି ପିନ୍ଧିବା ପାଶ୍ଚାତ୍ୟ ଭିତରେ ଯେଉଁ ବିଭିନ୍ନ ପ୍ରକାର ତଥାଗତ ଧାର୍ମିକ ବ୍ୟକ୍ତି ସବୁ ଯାଇଛନ୍ତି ତାଙ୍କର ସବୁ ପରିବର୍ତ୍ତନ ହୋଇଯାଏ ବସ୍ତ୍ର ପରିବର୍ତ୍ତନ ହୋଇଯାଏ ପ୍ରଭୁପାଦ ମହାରାଜ ଛଡ଼ା ଅନ୍ୟମାନେ ଯେଉଁ ସବୁ ଯାଇଛନ୍ତି ତାଙ୍କର ସବୁ ବସ୍ତ୍ରକୁ ସେମାନେ ପରିବର୍ତ୍ତନ କରନ୍ତି କାରଣ ସେଇଟା ଶୀତ ପ୍ରଧାନ କରନ୍ତି ଶୀତ ବେଶୀ ରହିଛି ତେଣୁ ଏ ଗୋଟି ପର୍ଯ୍ୟାୟ ଚଳିବନି କହିକିରି ସେମାନେ ସବୁ ସୁଟ୍ ବୁଟ୍ ଇତ୍ୟାଦି ପିନ୍ଧିକିରି ତାଙ୍କ ପାଶ୍ଚାତ୍ୟ ଜଗତର ସଭ୍ୟତା ଅନୁସାରେ ସେମାନେ ଡ୍ରେସ୍ କରିଛନ୍ତି କିନ୍ତୁ ପ୍ରଭୁପାଦ ମହାରାଜ ଅନନ୍ୟ ଭାବରେ ସେ ତାଙ୍କର ଏଇ ଯେଉଁ ଆମର ସାଂସ୍କୃତିକ ରହିଛି ସଭ୍ୟତା ସେ ସଭ୍ୟତା ବଜାୟ ରଖିଥିଲେ ଇଏ ଚତୁର୍ବେଦୀ ଜଣଙ୍କ ବ୍ୟକ୍ତି ଜଣେ ଭାବିଲେ ଯେହେତୁ ସେମାନେ ୟୁରୋପ କ୍ଲବ୍ରେ ସମସ୍ତେ ଉଲଗ୍ ନେଇ ରହିଛନ୍ତି ଆମେ ଆଉ କେମିତି ଡ୍ରେସ୍ ପିନ୍ଧିକି ଯିବା ତେଣୁ ସେ ଉଲଗ୍ ନେଇକି ଆସିଛି ଏଣେ ନ୍ୟୁଡ୍ କ୍ଲବ୍ର ଯେ ପ୍ରେସିଡେଣ୍ଟ ସେ ତାଙ୍କର ମେମ୍ବରମାନଙ୍କୁ ନିର୍ଦ୍ଦେଶ ଦେଲେ ଆଜି ଜଣେ ଆସିଲେ ବହୁତ ଉନ୍ନତ ବୈଦିକ ଜ୍ଞାନର ବୈଦିକ ସଭ୍ୟତାର ଜ୍ଞାନୀ ବ୍ୟକ୍ତି ଜଣେ ଆସିବେ ତେଣୁ ଆଜି ସମସ୍ତେ କେହି ନ୍ୟୁଡ୍ ଆସିବେନି ଉଲଗ୍ ନେଇ ଆସିବେ ସମସ୍ତେ ବସ୍ତ୍ର ପର୍ଯ୍ୟନ୍ତ ଆସିବେ ତେଣୁ ନ୍ୟୁଡ୍ କ୍ଲବ୍ ଯେତେବେଳେ ଆରମ୍ଭ ହେଲା ମିଟିଂ ଆରମ୍ଭ ହେଲା ସେତେବେଳେ ଯିଏ ବକ୍ତା ଯିଏ ଆସିଛନ୍ତି ସିଏ ନ୍ୟୁଡ୍ ହେଇକି ଆସିବେ ଉଲଗ୍ ନେଇ ଆସିବେ ଆଉ ଜଣେ ଶ୍ରୋତାମାନେ ସମସ୍ତେ ବସ୍ତ୍ର ପରିଧାନ କରି ଆସିବେ ଏ କହିବାର ଉଦ୍ଦେଶ ହେଉଛି ଆମର ଯେଉଁ ବେଦର ଜ୍ଞାନ ଅଛି ଏଇଭଳି ଭାବରେ ଆମର ଜ୍ଞାନ ବେଦ ଭାବର କାରଣ ସେମାନେ କହିଲେ ପ୍ରକୃତ ବେଦବିତ୍ ସେମାନେ ନୁହନ୍ତି ପ୍ରକୃତ ବେଦବିତ୍ କିଏ ନା ଯିଏ ଜାଣନ୍ତି ଯେ ବେଦର ପ୍ରକୃତ ଜ୍ଞାତ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ ईश्वर परम कृष्ण सचिदानंद विग्रह अनादि राज गोविंद सर्व कारण कारण। ये वेद जो मैंने प्रकृत वेदवी भगवान को मूल वेदवी वेदांत कृत वेद विदेव चाहम वेदांत रचना कर किए ना भगवान कृष्ण व्यासर से ऐसे वेदांत रचना कर सकते व्यासर जो रचना कर सकते सेम मन को रचना करना ये जो वेद रही मूल रही सब रही वेद गोटे नाम हो श्रुति तेनाली से रचना लिपिबद्ध कर गणेश डिक्टेशन दे गणेश जी सब लिपिबद्ध कर तेणु समस्त जेत बड़ ज्ञानी व्यक्ति हूँ ना कहीं से कहीपरि ना ये मो अंतिम ज्ञान प्रदान कर ब्रह्मा ब्रह्म संख्या कहते जे पंथास्त कोटि सदवास संप्रगम्य वायु रथा मनसो मृपुंगवान सोप्यस्ति यत्र पद्य सिन्ने अचिंत दत्ते गोविंद मारि पुरुषंतनं मजा कोटि कोटि वर्ष धरिके सहाय कोटि कोटि वर्ष धरिके मध्य जेते बड़ ज्ञानी व्यक्ति हुंतु ना काहिं जेते बड़ मुनि व्यक्ति हुंतु ना काहिं मनांशय व्यक्ति हुंतु ना काहिं से वायु वेगरे मना कर चलले मध्य किंतु से भगवत तत्व को जान करिए ना निज चेष्टा माध्यम के जान करिए ना तेणु ये वैज्ञानिक मान अंतिम कौन हम फल ब्रह्मा ब्रह्म शंकर सहित कहते से केवल से स्तर को पहुंच पारे ना कोटि वर्ष पर बहुत बड़े लोग तो एमती चलती मधे मधे ध्वस हो सृष्टि होती चार चार लक्ष बतीस हजार वर्ष चल पड़ज चार लक्ष बतीस हजार से सही घटे वैज्ञानिक मैंने जापर ना भगवान विषय क्या निज चेष्टा माध्यम तेणु भगवान प्रभुपाद महाराज कहते ईश्वरपति सब कहते जन्मना जायत शूद्र संस्कार द्विज वेद पाठ भवित्र ब्रह्म जानती ब्राह्मण अंत पक्ष जो मैंने ब्रह्म जानती भगवान भगवत तत्व को जो मैंने जो तत्वित से भाग जानते प्राथमिक ज्ञान हो ब्रह्म ज्ञान बदंती तत्विदस्तत्व जब ज्ञान मध्यम ब्रह्मे परमात्मा जो भगवान शब्द दे भागवत प्रथम स्कंद द्वितीय अध्याय एगार श्लोक सुत गोस्वामी कथा कहते जो मैंने तत्वित से अद्वय सत्य को यही भाव में जानते ब्रह्मे प्राथमिक ज्ञान हो ब्रह्म ज्ञान तापर ज्ञान हो परमात्मा दीति परमात्मा संग ज्ञान एवं अंतिम ज्ञान हूँ भगवान सर्वते भगवत ज्ञान भगवान को जो जानती से अंतिम ज्ञान प्राप्त हो तेणु अंत पक्षे वेद पाठ कर जो मैंने ब्रह्म विषय जानती ज्ञान मार्ग वेदर ज्ञान मार्ग जो अग्रसर से ब्रह्म विषय जानते तेणु से ब्राह्मण भी कह ब्राह्मण अर्थ हूँ जो मैंने ब्रह्म जानती ब्रह्म विषय ज्ञान प्राप्त आम शिशु प्रतिशान सत्यता कहते ब्रह्मसूत्र न जानते ब्रह्मसूत्रेण गर्विता जो मैंने तथागत ब्राह्मण ब्रह्मसूत्र जानते ना भगवान विषय जानते ना भगवान कथ छाड़ी ब्रह्म 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 जो ज्ञान अच्छे से ज्ञान से ब्रह्मसूत्र न जानते ब्रह्मसूत्र वेदांत सूत्र वेदांत सूत्र विषय ज्ञान न थी पाए जन्माद्यस्य दत्त यू विभिन्न प्रकार सूत्र रही वेदांत सूत्र से सब जाणिना कि ब्रह्मसूत्रेण गर्विता जो पवित्र रही ब्रह्मसूत्र से बहुत गर्व आम ब्राह्मण पवित्र ब्राह्मण से ब्रह्मसूत्र न जानती ब्रह्मसूत्रेण गर्विता तेणु अंत पक्ष जो मैंने वेद अध्ययन कर ब्रह्म विषय जानती से ब्राह्मण तेणु इति जो विप्रा मान विषय कह सौमंगल गिरो विप्रा विप्रा मैंने सब वेदर जो रही ऋचा सब रही वेदर जो सूत्र सब रही श्लोक सब रही से श्लोक पाठ कर सौमंगल्य गिरा भगवान संबंध जहाँ सब कुछ मंगलमय मंगल भगवान विष्णु मंगलम गर्भध्वज मंगलम कुंडलिकाक्ष मंगलम पुरुषोत्तम। भगवान के साथ सबसे मंगलमय भगवान छाड़ दे तथागत मंगल सब अमंगल। भगवान के विषय जब वर्णन कर जाता है सीधा मंगलमय इतने भगवान को रोटे भगवान बंदी भगवान उसमें मंगलमय समस्त बंदी भगवान समस्त बंदी मंगल विधान हो भगवान इतना दशम अध्याय है भगवान को उसमें जाते हैं जे भूये एक महाभाव सुन मे परम वच जत्ते हम प्रियमाणाय वक्ष्यामि ते हित कामय। भगवत गीता में भगवान कहते अर्जुन को आम मंगल पाई कहते जत्ते हित कामय तुम मंगल पाई कह तुम हित पाई कह भगवान सब कि भगवान सब सबकि मंगलमय जो भगवान गिरा जो दशम कही भगवान कहते अर्जुन को जे भूय एक महाभाव सुनमी परम वच भगवत नवमतर भगवान परम ज्ञान प्रदान कर ज्ञान परम भूयन परम जो अति भूयतम ज्ञान भगवत नवमतर कही भगवान तेनाली दशम अध्याय पुणे कहते पुणे आउ थे तुम से भूयतम ज्ञान प्रदान करूय एक महाभाव सुनमी परम वच कहीं मुझे कह जत प्रिय माणाय जेत तुम मोर अत्यंत प्रिय भगवान छड़ा अन्य किए आम प्रिय अच्छा आम जो भाई ये आम प्रिय व्यक्ति ये आम बंधु प्रकृत बंधु अच्छा प्रकृत प्रिय व्यक्ति अच्छा भगवान श्रोता सर्वभूताना जदि आम एति जानवा तो आम आनंद रही पार आम शांति प्राप्त हो पार भगवदगीता पंचम अंतिम श्लोक श्रोता सर्वभूताना से समस्त जीवन मंगलकारी बंधु एनर्जी औषधि माया आशीर्वाद लाही हरिनाम महामंत्र लहोतुम नाही महाप्रभु कौशन से तुम्हारे ना बंधु हर किया हाँ जीव जागो जीव जागो वह चांद बोले भतो में किया जाओ मारा पिशाच बोले हमें जानने प्रकृत हमें किए आमे कौन पाई बहुत से जगह दुख कष्ट बहुत करते कि आमर जे प्रिय व्यक्ति आमर जे बंधु से कौशन तमें जाग निद्रु जाग ये बौद्धिक जगत त्रिभुवन भितर रहिकि निद्रा जे तमें रही छ त्रिभुवन को उद्योग जा जीव जाग जीव जाग बड़ा चांद बोले मत मित्र जा माया पिशाच पड़े केते जन्म जन्म धरि आमे ये बौद्धिक जगत भूतमूल छे तारा आमर ठिकाना नहीं अनादि वैभव कृष्ण बोली से जीव अनादि वैभव तो केने की औषधि माया नासीवार लागी हरिनाम महामंत्र लहोतुम लागी ए माया के केमी क्या विनाश करेगा ना महामंत्र द्वारा तो माया को विनाश कर हरे कृष्णा 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 हरे 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 राम 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 जेत भगवान हमार बंधु महाप्रभु कहते तुम्हार बिना बंधु हार किया हाँ से तुमको औषधि आनी माया को नाश करने तुम औषधि आनी भगवान होते हमार प्रकृत बंधु भगवत दशम भगवान कहते वक्ष्यामि ते हित कम से तुम हित कहे दशम अध्याय भगवान विभूति जो विषय वर्णना करेंगे तेनाली भगवान सबकि मंगलमय से सका जो आरंभ हो प्रोग्राम टेम्पल प्रोग्राम मंगल आरती आरंभ हो साढ़े चार ब्रह्म मुहूर्त ये भौतिक जगत जो रही सत्यगुण प्राधान्य रोचे रजगुण प्राधान्य रोचे तमगुण प्राधान्य रोचे रजस्तमस्ता सप्तम भवती भारत रज सप्त तमस्व तम सप्तम रजस्तता भगवत चतुर्दश अध्याय भगवान कौन तेनाली सत्यगुण प्राधान्य रोचे ब्रह्म मुहूर्त सूर्य द्वारा देढ़ घंटा पूर्व साढ़े चार छह ब्रह्म मुहूर्त जो समय शतकड़ा अनुशत भाग लोक निद्रा निद्रा स्वयं बीते निद्रा से समय निद्रा पड़ जाए ब्रह्म मुहूर्त भगवान कृपा कर ब्रह्म मुहूर्त भगवान आराधना करने साढ़े चार मंगल सारा पृथ्वी से जो भी जी आप देखिए साढ़े चार मंगल कारण ब्रह्म मुहूर्त से समय आरंभ हो सत्यगुण प्राधान्य रही सत्यगुण प्राधान्य आम ଭଗବାନ ଭଜନ କଲେ ତାର ଫଳ ଆମକୁ ପାଇବା। ତେଣୁ ମଙ୍ଗଳ ଆଳତୀ ଭଗବାନ ତ ସବୁକିଛି ମଙ୍ଗଳମୟ, ସେଥିପାଇଁ ଆମର ମଙ୍ଗଳ ଆଳତୀରେ ଆରମ୍ଭ ହେଉଛି ମନ୍ଦିର ପ୍ରୋଗ୍ରାମ ମଙ୍ଗଳ ଆଳତୀରେ ଆରମ୍ଭ ହେଉଛି। ତେଣୁ ଏ ବିଷୟରେ ବର୍ଣ୍ଣନା ବହୁତ ଶାସ୍ତ୍ରରେ ବହୁତ କଥା ରହିଛି, କିନ୍ତୁ ଭଗବତ ଗୀତା ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେଉଁମାନେ ତପସ୍ୱିନ ଦାନ କରା ଦଶସ୍ୱିନ ମନସ୍ୱିନ ମନ୍ତ୍ରବିଦ ଶ୍ରୀମଙ୍ଗଳା କ୍ଷେମ ନା ବିନତି ବିନା ଦର୍ପଣ ତସ୍ମୈ ସୁଭଦ୍ର ସଦସ୍ୟ ନାମ। ଏତେ ବଡ଼ ତପସ୍ୱୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଏତେ ବଡ଼ ଦାନୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଏତେ ବଡ଼ ଯଶସ୍ୱୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, କିନ୍ତୁ ଯଦି ସେ କ୍ଷେମ ନା ବିନତି ବିନା ଦର୍ପଣ ତାଙ୍କର ସବୁକିଛି ଯଦି ଭଗବାନଙ୍କୁ ଅର୍ପଣ କରୁନାହାନ୍ତି, ଭଗବାନଙ୍କୁ ଅର୍ପଣ କଲେ ହିଁ ସବୁକିଛି ମଙ୍ଗଳ ହୋଇପାରିବ। ଭଗବାନଙ୍କୁ ଅର୍ପଣ ନ କରିଥିବା ତଥାଗତ ତପସ୍ୱୀ ବ୍ୟକ୍ତି ତାଙ୍କ ତପସ୍ୟାକୁ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କରୁନାହାନ୍ତି ତାଙ୍କର କେବେଳେ ମଙ୍ଗଳ ହୋଇପାରିବ ନହେଲେ। ଏତେ ଶିବପନ୍ଥା ବିଶଦା ଆସନ ଶିବାଳୟ ବାସୁଦେବ ଭଗବତୀ ଭକ୍ତି ଯୋଗ ଯୋଗ ଭାବେ ଭାଗବତ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି। ଏ ଭୌତିକ ଜଗତରେ ନହି ଏତେ ଅନ୍ୟ ଶିବ ଆଉ କିଛି ମଙ୍ଗଳକର ପନ୍ଥା ନାହିଁ, କେବଳ ମଙ୍ଗଳକର ପନ୍ଥା ହେଉଛି କ'ଣ ନା ବାସୁଦେବ ଭଗବତୀ ଭକ୍ତି ଯୋଗ ଯୋଗ ଭାବେ ଭଗବାନ ଯିଏ ହେଉଛନ୍ତି ବାସୁଦେବ ବହୁନା ଜନ୍ମନାନ୍ତେ ଜ୍ଞାନବାନ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସହ ମହାତ୍ମା ସୁଦୁର୍ଲଭ। ଯେଉଁମାନେ ଜାଣନ୍ତି ବାସୁଦେବ ହେଉଛନ୍ତି ସବୁକିଛିର ମୂଳ, ବାସୁଦେବ ପରା ବେଦା ବାସୁଦେବ ପରା ମଖା ବାସୁଦେବ ପରା ଯୋଗା ବାସୁଦେବ ପରା କ୍ରିୟା ବାସୁଦେବ ପରମ ଜ୍ଞାନ ବାସୁଦେବ ପରମ ତପ ବାସୁଦେବ ପର ଧର୍ମ ବାସୁଦେବ ପରାମତି ବାସୁଦେବ ହେଉଛନ୍ତି ସବୁକିଛିର ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ବାସୁଦେବ, ସବୁକିଛିର ମୂଳ ହେଉଛନ୍ତି ଭଗବାନ ବାସୁଦେବ, ସେମାନେ ହେଉଛନ୍ତି ପ୍ରକୃତ ଜ୍ଞାନୀ ବ୍ୟକ୍ତି। ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି ତାଙ୍କୁ ବହୁ ଜନ୍ମ ବିତିଗଲା ପରେ ବହୁନାମ ଜନ୍ମନାମାନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତି ଭଗବାନ କାହାକୁ ପ୍ରପଦ୍ୟତି ମାନ ଭଗବତ ନିଜେ କହୁଛନ୍ତି ଭଗବାନ ଭାଗବତ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି କଥା ବହୁନାମ ଜନ୍ମନାମାନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତି। ଯେଉଁମାନେ ପ୍ରକୃତ ଜ୍ଞାନୀ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଜାଣନ୍ତି, ସେମାନେ ଜାଣନ୍ତି ବାସୁଦେବ ସର୍ବମିତି ସବୁକିଛିର ମୂଳ ସବୁକିଛିର ଅନ୍ତିମ ହେଉଛନ୍ତି ଭଗବାନ ବାସୁଦେବ, ତେଣୁ ସେମାନେ ହେଉଛନ୍ତି ମହାତ୍ମା ସ ମହାତ୍ମା ସୁଦୁର୍ଲଭ, ସେଭଳି ଜଣେ ମହାତ୍ମା ପାଇବା ବହୁତ ଦୁର୍ଲଭ। ତେଣୁ ଭଗବାନ ଭାଗବତଙ୍କ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି ନହେଲେ ଅନ୍ୟ ଶିବ ପନ୍ଥା, ଆମେ ଯେତେ ସମସ୍ତ ବ୍ରହ୍ମା ନିଜେ ସମସ୍ତ ବେଦର ବେଦକୁ ତିନି ଥର ଅଧ୍ୟୟନ କରିଛନ୍ତି, ପ୍ରିୟ ମୁଖ୍ୟ ଅନୁଖ୍ୟା ବୋଲି କହିଲେ ସମସ୍ତ ବେଦ ଯେ ମୁଁ କହିଲି ଋଗ୍ବେଦ ସାମବେଦ ଯଜୁର୍ବେଦ ଅଥର୍ବେଦ ଏବଂ ଇତିହାସ ପୁରାଣ ଆଣି ପଞ୍ଚମ ବେଦ ଉଚ୍ଚତେ ଇତିହାସ ପୁରାଣ ଇତ୍ୟାଦି ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ସମସ୍ତ ବେଦକୁ ବ୍ରହ୍ମା ତିନି ଥର ଅଧ୍ୟୟନ କଲେ, କିନ୍ତୁ ଅନ୍ତିମରେ ଜାଣିଲେ ଯେ ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ ନହେଲେ ତ ଅନ୍ୟ ଶିବ ପନ୍ଥା। ବିଶେଷ ଭାବରେ ବିଶ୍ୱତା ସଂସ୍କୃତା ବିହ ଆମେ ଏଇ ଯେଉଁ ଭୌତିକ ଜଗତରେ ସଂସ୍କୃତ ସଂସ୍କୃତି ସବୁବେଳେ ଜନ୍ମ ମୃତ୍ୟୁ ଲାଗି ରହିଛି, ଅମଙ୍ଗଳ ସବୁ ଲାଗିକି ରହିଛି, ଏ ଭୌତିକ ଜଗତରେ ସବୁବେଳେ ବିଭିନ୍ନ ପ୍ରକାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାମ ଦର୍ଶନ ସବୁକିଛି ଅମଙ୍ଗଳ ଭିତରେ ଆମେ ଏକମାତ୍ର ମଙ୍ଗଳକର ଉପାୟ ହେଉଛି କ'ଣ ନା ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭାବେ ଭଗବାନ ଇଏ କିଏ ହେଉଛନ୍ତି ବାସୁଦେବ ତାଙ୍କ ପ୍ରତି ଯଦି ଆମେ ଭକ୍ତି ଆଚରଣ କରିବା ତାହେଲେ ସେ ହିଁ ପ୍ରକୃତ ମଙ୍ଗଳକର ପନ୍ଥା। ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ତେଣୁ ବେଦର ଯେଉଁ ସବୁ ଶ୍ଳୋକ ସବୁ ରହିଛନ୍ତି ଏ ବେଦ ଶ୍ଳୋକ ଯେଉଁମାନେ ଉଚ୍ଚାରଣ କରନ୍ତି ସେ ବାତାବରଣକୁ ପବିତ୍ର ମଙ୍ଗଳମୟ କରିଦିଅନ୍ତି। ଭାଗବତର ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କଥା କହୁଛନ୍ତି ଯେତେବେଳେ ଜଣେ ଭଗବାନ କଥା ଶ୍ରବଣ କରୁଛେ, ଶୁଣନ୍ତା ସନ୍ଧ୍ୟା ନିତମ ଗୃହନ୍ତା ସ୍ୱଚେଷ୍ଟିତମ, ବର୍ତ୍ତମାନ ଆପଣ ଶ୍ରବଣ କରୁଛନ୍ତି, ତାପରେ ଚାଲିଯିବେ, ଚାଲିଗଲା ପରେ ଆପଣ ସ୍ମରଣ କରିବେ ଗୃହନ୍ତା, ବା ଯଦି କିଛି ଶ୍ଳୋକ ମନେ ରହିଲା ସେଟାକୁ ମନେ ପକେଇବେ, କ'ଣ ସ୍ୱଚେଷ୍ଟିତମ ଏଇଟା ନିଜ ଚେଷ୍ଟାରେ ସେଟା କରିବାକୁ ପଡିବ। ଶୁଣନ୍ତ ଶ୍ରଦ୍ଧା ନିତମ ଗୃହନ୍ତ ସ୍ୱଚେଷ୍ଟିତମ କାଳେନ ନାଥ ଦୀର୍ଘେଣ ଭଗବାନ ବିଶତେ ରୁହି, ବେଶୀ ଡେରି ହବନି, ଭଗବାନ ଆମ ହୃଦୟ ଭିତରେ ପ୍ରବେଶ କରିବେ, ବିଶତେ ଭଗବାନ ପ୍ରବେଶ କରିବେ, କାଳେନ ନାଥ ଦୀର୍ଘେଣ ଭଗବାନ ବିଶତେ ରୁହି, ଭଗବାନ ହୃଦୟ ଭିତରେ ପ୍ରବେଶ କରି କ'ଣ ହବ ନା, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନନ୍ ଭାବ ସରଳୁହମ ଧୁନୋତି ସନନ କୃଷ୍ଣ ଶରୀରସ୍ୟ ଯଥା ସରଳ। ଭଗବାନ କେମିତି ଆମ ହୃଦୟ ଭିତରେ ଆସୁଛନ୍ତି ନା କର୍ଣ୍ଣରନ୍ଧ୍ରେଣ, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ। ଆମେ ଯେତେବେଳେ ବହୁତ ଗମ୍ଭୀରତାର ସହିତ ଶ୍ରବଣ କରୁଛେ, କାଳେ ବାକ୍ୟରେ ଯେଉଁମାନେ ଶ୍ରବଣ କରୁଛନ୍ତି ତାଙ୍କର କର୍ଣ୍ଣରନ୍ଧ୍ରରେ ଭଗବାନ ପ୍ରବେଶ କରୁଛନ୍ତି ଏ କଥା ମାଧ୍ୟମରେ, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନନ ଭାବ ସରଳୁହମ, ତାଙ୍କର ହୃଦୟ ଭିତରେ ଭଗବାନ ଆସି ପ୍ରବେଶ କରୁଛନ୍ତି। ପ୍ରବେଶ କରି କ'ଣ ହେଉଛି ନା ଧୁନୋତି ସମରଣ କୃଷ୍ଣ, ଆମ ହୃଦୟ ଭିତରେ ଯେଉଁ ମହିଳା ରହିଛି, ମୁଁ ଯେଉଁ କହୁଥିଲି ପ୍ରଧାନମନ୍ତ୍ରୀ କହିଦେଲେ ବାହାର ସଫା କରିବା ପାଇଁ, ଭିତର ସଫା କରିବା ପାଇଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଏ। ସୁଖଦେବ ଗୋସ୍ୱାମୀ ପରିକ୍ରମ ମହାରାଜ ସେ ଜଣେ ରାଜା ଥିଲେ, ସିଏ କହିଛନ୍ତି ଭିତର କେମିତି ସଫା ହବ, କେମିତି ସଫା ହବ ନା ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ ଆମର ହୃଦୟ ସଫା ହେବ। ଧୁନୋତି ସମରଣ କୃଷ୍ଣ, ଯେତେ ମଳ ଅଛି ଯେତେ ମହିଳା ଅଛି ସବୁକିଛି ଭଗବାନ ନିଜେ ସଫା କରିବେ, ଧୁନୋତି ସମରଣ କୃଷ୍ଣ ଭଗବାନ କୃଷ୍ଣ ନିଜେ ସଫା କରିବେ। କେମିତି ସଫା କରିବେ ନା ଶରୀରସ୍ୟ ଯଥା ଶରତ, ବର୍ଷା ଋତୁ ଚାଲିଗଲା ପରେ ତାଙ୍କ ଶରତ କାଳ ଆସିଯାଇଛି, ଶରତ କାଳ ଆସିଯିବ ସେଥିରୁ ଦେଖିବେ ନଦୀର ଜଳ ଇତ୍ୟାଦି, ନଦୀ ପୁଷ୍କରିଣୀ ଇତ୍ୟାଦି ଯେତେ ଜଳ ସବୁ ରହିଛି ସେସବୁ ସଫା ହେଇଯିବ, ଶୁଦ୍ଧ ହେଇଯିବ। ବର୍ଷା ଦିନେ କେତେ ଗୁଡ଼ିଏ ପାଣି ରହୁଛି, କିନ୍ତୁ ଶରତ କାଳର ବୃଷ୍ଟି ଆସିଗଲେ, ଶରତ କାଳର ବୃଷ୍ଟି ପଡ଼ିଲେ ସେ ଜଳ ସଫା ହେଇଯିବ, ମନୋମନ ସଫା ହେଇଯିବ। ସେଇଭଳି ଭାବରେ ଭଗବାନଙ୍କ କଥା ଯେତେବେଳେ ଆମ ହୃଦୟ ଭିତରେ ପ୍ରବେଶ କରୁଛି ସେତେବେଳେ ଆମର ହୃଦୟ ପବିତ୍ର ହେଇଯାଉଛି। ତେଣୁ ଏଇଭଳି ଭାବରେ ସୌମଙ୍ଗଲ ବୀର ବିପ୍ରା, ବିପ୍ରା ମାନେ ବ୍ରାହ୍ମଣ ମାନେ ଯେତେବେଳେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏ ହେଉଛି ମଙ୍ଗଳମୟ କଥା, ମଙ୍ଗଳମୟ ବଚନ, ଗୀରା ବଚନ। ଏଇଭଳି ବିପ୍ରା ମାନେ ବ୍ରାହ୍ମଣ ମାନେ ଭଗବାନଙ୍କର ସ୍ତୁତି କରୁଛନ୍ତି, ବେଦରେ ଯେଉଁ ବିଭିନ୍ନ ପ୍ରକାର ସ୍ତୁତି ରହିଛି, ଆମର ସେ ଭାଗବତ ଅନେକ ସ୍ତୁତି ରହିଛନ୍ତି, ଏସବୁ ମଙ୍ଗଳମୟ ସବୁ କିଛି ସୌମଙ୍ଗଳ ଗୀରା। କୃଷ୍ଣାୟ ବାସୁଦେବାୟ ଦେବତୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମଃ ନମଃ, ବିଭିନ୍ନ ସ୍ତୁତି ରହିଛି, ବିଭିନ୍ନ ଶ୍ଲୋକ ସବୁ ରହିଛି, ଯେଉଁ ଆମେ ପାଠ କରିବେ ଇଏ ହେଉଛି ମଙ୍ଗଳମୟ ଗୀରା, ସୌମଙ୍ଗଳ ଗୀରା ବିପ୍ରା। ସୁତ ମାର୍ଗ ବନ୍ଦିନ, ସୁତ କହିଲେ କେଉଁମାନେ ଆମେ ଭାଗବତ ଶ୍ରବଣ କରୁଛେ, ଏ ସୁତ ଗୋସ୍ୱାମୀଙ୍କ ଠାରୁ ଶ୍ରବଣ କରୁଛେ, ଇଏ ସୁତ ଗୋସ୍ୱାମୀଙ୍କର ପିତା ହେଉଛନ୍ତି ମଧ୍ୟ ସୁତ ଗୋସ୍ୱାମୀ, ବ୍ରହ୍ମର୍ଷଣ ସୁତ ଗୋସ୍ୱାମୀ କୁହାଯାଉଛି। ସୁତର ଅନେକ ବିଭିନ୍ନ ପ୍ରକାର ଅର୍ଥ ରହିଛି, ସୁତ ଗୋସ୍ୱାମୀ ଯେ ଆମେ କହୁଛନ୍ତି ଭାଗବତଙ୍କର କଥା ସୁତ ଗୋସ୍ୱାମୀ କହୁଛନ୍ତି, ତାଙ୍କର ପିତା ଯେ ସୁତ ଗୋସ୍ୱାମୀ, ତାଙ୍କର ସୁତ ନାମ କାହିଁ ହେଇଛି ନା ତାଙ୍କର ମାତା ଯିଏ ଥିଲେ ସିଏ ହେଉଛନ୍ତି ଉଚ୍ଚ ବର୍ଣ୍ଣର, କିନ୍ତୁ ପିତା ଯିଏ ସିଏ ହେଉଛନ୍ତି ନୀଚ ବର୍ଣ୍ଣର, ସେଥିପାଇଁ ସୁତ ବୋଲି କୁହାଯାଉଛି। ଆପଣମାନେ ଜାଣିଥିବେ ସୁତପୁତ୍ର ବୋଲି କୁହାଯାଏ କର୍ଣ୍ଣକୁ, ଏମିତିକି ଅର୍ଜୁନ ମଧ୍ୟ ଭଗବତ ଗୀତା ମଧ୍ୟ ସୁତପୁତ୍ର ବୋଲି କହିଛନ୍ତି, ଭୀଷ୍ମ ଦ୍ରୋଣ ଏ ଯେଉଁ କଥା କହିଛନ୍ତି ସେମାନେ ସୁତପୁତ୍ର ବୋଲି କହିଛନ୍ତି, ଗୋଟେ ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଅର୍ଜୁନ ମଧ୍ୟ କହୁଛନ୍ତି ସୁତପୁତ୍ର। ଇଏ ହେଉଛନ୍ତି ଯେଉଁମାନେ ଯେଉଁମାନେ ଅନ୍ୟ ପାଖରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସୁତ ବୋଲି କୁହାଯାଉଛି ସୁତପୁତ୍ର। ତେଣୁ ଆଉ ଗୋଟେ ସୁତର ଅର୍ଥ ଏଠି ଯେଉଁ କୁହାଯାଉଛି, ସୁତର ଅର୍ଥ ହେଉଛି କ'ଣ ନା ଯେଉଁମାନେ ଶାସ୍ତ୍ରକୁ ପାଠ କରିବେ, ପୁରାଣ ପାଠ କରନ୍ତି ସେମାନେ ସୁତ ଗୋସ୍ୱାମୀ କୁହାଯାଉଛି, ସୁତ ପୁରାଣ ପାଠ ଯେଉଁମାନେ କରନ୍ତି, ଏ ସୂତ୍ର ହେଉଛନ୍ତି ସୁତ ହେଉଛନ୍ତି ପୌରାଣିକ ଇତିମିତି କଥା କଥା, ଯେଉଁମାନେ ପୁରାଣ ପାଠ କରନ୍ତି ସେମାନେ ମଧ୍ୟ ସୁତ କୁହାଯାଏ। ମାଗଧ କେଉଁଟା, ମାଗଧ ଅର୍ଥ ହେଉଛି ଯେ ଯେଉଁମାନେ ବିଶେଷ ରାଜବଂଶର ଇତିବୃତ୍ତି। ରାଜବଂଶ ବିଭିନ୍ନ ବଂଶ ବିଷୟରେ ଆପଣ ଦେଖିବେ ଭାଗବତ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଦୁଇଟି ପ୍ରସିଦ୍ଧ ବଂଶ ରହିଛି, ରାଜ ଗୋଟେ ହେଉଛି ସୂର୍ଯ୍ୟ ବଂଶ, ଗୋଟେ ହେଉଛି ଚନ୍ଦ୍ର ବଂଶ। ନବସ୍କନ୍ଦରେ 24 ଅଧ୍ୟାୟରେ 13 ଅଧ୍ୟାୟରେ ସୂର୍ଯ୍ୟ ବଂଶ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ 11 ଅଧ୍ୟାୟରେ ଚନ୍ଦ୍ରବଂଶ, ଯେଉଁଥିରେ ଭଗବାନ କୃଷ୍ଣଚନ୍ଦ୍ର ଆସୁଛନ୍ତି ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏଇ ଯେଉଁ ବଂଶବୃତ୍ତି ବିଷୟରେ ଯେ ବର୍ଣ୍ଣନା କରନ୍ତି ସେମାନଙ୍କୁ ମାଗଧ ବୋଲି କୁହାଯାଏ। ଏବଂ ବନ୍ଦୀ ନ କହିଲେ ଯେଉଁମାନେ ଯେଉଁମାନେ ଯେଉଁ ବିଷୟ ବିଷୟରେ ରହିଛି, ତତ୍କାଳୀନ ଯେଉଁ ବିଷୟ ରହିଛି ସେ ବିଷୟରେ ଯେଉଁମାନେ ଆଲୋଚନା କରନ୍ତି ସେମାନଙ୍କୁ ବନ୍ଦୀ ନ ବୋଲି କୁହାଯାଏ। ତେଣୁ ଭଗବାନଙ୍କର ଆବିର୍ଭାବରେ ବିପ୍ରାମାନେ ବିଭିନ୍ନ ପ୍ରକାର ସମଙ୍ଗଲ୍ୟ ଗିରା ବିପ୍ର ବିପ୍ରା ସବୁ ବିଭିନ୍ନ ପ୍ରକାର ବେଦର ସ୍ତୁତି ସବୁ ପାଠ କରୁଛନ୍ତି, ବେଦର ଶ୍ଳୋକ ସବୁ ମଧ୍ୟ ପାଠ କରୁଛନ୍ତି ଏବଂ ସୁତ ମାଗଧ ବନ୍ଦିନ ଏମାନେ ମଧ୍ୟ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଏବଂ ଗାୟକାଷ୍ଟ ଜଗୁର ନେଦୁ ଗାୟକା ବିଭିନ୍ନ ପ୍ରକାର ଗାୟକ ଆସି ସେମାନେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଗାୟକ ଆସି ବିଭିନ୍ନ ପ୍ରକାର ଯେଉଁ ରହିଛି ସ୍ୱର ତାଳ ଲୟ ସବୁ ରହିଛି ମଧ୍ୟ ବିଭିନ୍ନ ପ୍ରକାର ଗାନ ସବୁ ହେଉଛି, ଗାନ ନର୍ତ୍ତନ ମଧ୍ୟ ନର୍ତ୍ତନ ମଧ୍ୟ ହେଉଛି, ନୃତ୍ୟ ମଧ୍ୟ ହେଉଛି, ଏ ନନ୍ଦ ଉତ୍ସବ ଆରମ୍ଭ ହୋଇଛି। ତେଣୁ ଗାୟକା ଯୋଗୁ ଏବଂ ନେଦୁ ଭେରିଓ ଦୁନ୍ଦୁ ଭୟ ମୁହୁ ଢେରି ଦୁନ୍ଦୁମି ଇତ୍ୟାଦି ସେଠି ନାଚ କରାଯାଉଥିବ କିନ୍ତୁ ସ୍ୱର୍ଗରେ ମଧ୍ୟ ନାଚ ହେଉଛି। ଦୁନ୍ଦୁମି ଢେରି ଏସବୁ ସ୍ୱର୍ଗରେ ମଧ୍ୟ ନାଚ ହେଉଛି। ମୁହୁ ଅବିରତ ଭାବରେ କନଷ୍ଟାଣ୍ଟଲି କନଷ୍ଟାଣ୍ଟ ସବୁବେଳେ ମାନେ କୌଣସି ବିରତି ନଥାଇକିରି ନାଚ ହେଉଛି ନେଦୁ ଢେରି ଏବଂ ଦୁନ୍ଦୁମି ଇତ୍ୟାଦି। ତାପରେ କ'ଣ ହେଉଛି ନା ବ୍ରଜ ସମୃଷ୍ଟ ସଂସ୍କୃତ ଦ୍ୱାରା ଧୀର ଗୃହାନ୍ତର ଚିତ୍ର ଧ୍ୱଜ ପତାକାଶ ଚୈଳ ପଲ୍ଲବ ତୋରଣୀ ଏବଂ ସମଗ୍ର ଯୋଉ ବ୍ରଜପୁର ରହିଛି ସେ ବ୍ରଜପୁରକୁ ସବୁ ସୁନ୍ଦର ଭାବରେ ସବୁ ସଜା ଯାଇଛି। କିଭଳି ସଜା ଯାଇଛି ନା ବ୍ରଜ ସମୃଷ୍ଟ ସଂସ୍କୃତ ନନ୍ଦ ମହାରାଜଙ୍କ ବାସସ୍ଥାନ ବ୍ରଜପୁର ବିଚିତ୍ର ଧ୍ୱଜା ପତାକା ପୁଷ୍ପମାଳା ନିର୍ମିତ ତୋରଣ ବସ୍ତ୍ରଖଣ୍ଡ ଏବଂ ଆମ୍ର ପ୍ରଳୟ ଦ୍ୱାରା ସୁସଜ୍ଜିତ ହୋଇଥିଲା ଓ ସୁନ୍ଦର ଭାବରେ ସେ ବ୍ରଜପୁର ସଜାଯାଇଛି। ଏବଂ ଗୃହ ଅଙ୍ଗନ ଦ୍ୱାର ଓ ମଧ୍ୟଭାଗ ସୁନ୍ଦର ଭାବରେ ମାର୍ଜିତ ଏବଂ ଭୌତ ହୋଇଥିଲା। ସବୁ ସଫା ସଫେଇ ହେଇକିରି ନନ୍ଦ ମହାରାଜଙ୍କର ଯେଉଁ ଆନନ୍ଦ ଉତ୍ସବରେ ସମସ୍ତେ ଭାଗ ନେଉଛି। ନନ୍ଦ ଉତ୍ସବ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ଶ୍ଳୋକ 7 ରହିଛି, ଭାବାର୍ଥ ରହିଛି, ଆମେ ସମୟ ହେଇଗଲାଣି ତେଣୁ ଆଉ ଶ୍ଳୋକ 7 ପାଠ କରିବାନି, ଆସନ୍ତାକାଲି ଏହି ଶ୍ଳୋକ 7 ପାଠ କରିବ। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ଗୋପ ଆନନ୍ଦୀ ଜୟ ଶ୍ରୀ ଗୋପାଳ।